ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦେଶବ୍ୟାପୀ ଆରମ୍ଭ ହୋଇଛି ରଙ୍ଗର ପର୍ବ ହୋଲି। ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବିଶ୍ୱ ଦୃଶ୍ୟଶ୍ରାବ୍ୟ ଓ ମନୋରଞ୍ଜନ ସମ୍ମିଳନୀ ପାଇଁ $1 ବିଲିୟନ୍ ପାଣ୍ଠି ଘୋଷଣା କଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ। ଇସ୍ରୋ ରଚିଲା ଆଉ ଏକ ମାଇଲ ଖୁଣ୍ଟ, ସଫଳତାର ସହ ମହାକାଶରେ ଅଲଗା ହେଲା 2 ଉପଗ୍ରହ। ଛତିଶଗଡ଼ ବିଜାପୁରରେ 17 ମାଓବାଦୀଙ୍କ ଆତ୍ମସମର୍ପଣ ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ରେ ଆସନ୍ତାକାଲି ଫାଇନାଲରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ହୋଲି ପର୍ବ କେବଳ ରଙ୍ଗ ଓ ଅବିରରେ ସୀମିତ ନୁହେଁ, ଭାରତର ବିଭିନ୍ନ ରାଜ୍ୟରେ ଏହା ଭିନ୍ନ ଭିନ୍ନ ନାମରେ ଅନନ୍ୟ ପରମ୍ପରା ସହ ପାଳନ କରାଯାଉଛି। କେଉଁଠାରେ ଲଠମାର ହୋଲି ଖେଳାଯାଉଥିବା ବେଳେ ଅନ୍ୟ କେଉଁଠି ଲୋକଗୀତ ଗାୟନ ସହ ଖଡ଼ି ହୋଲି ପାଳନ କରାଯାଉଥିବା ଖବର ମିଳିବାରେ ଲାଗିଛି। ଉତ୍ତରପ୍ରଦେଶର ନନ୍ଦଗାଓଁରେ ଲୋକମାନେ ଭଗବାନ ଶ୍ରୀକୃଷ୍ଣ ଏବଂ ଗାଇଆଳ ପୁଅ ବେଶରେ ହୋଲି ଖେଳିବା ପାଇଁ ବର୍ଷାନାକୁ ଆସିଥାନ୍ତି, ଯେଉଁଠାରେ ଗାଁର ମହିଳାମାନେ ସେମାନଙ୍କୁ ବାଡ଼ିରେ ସ୍ୱାଗତ କରିଥାନ୍ତି। ମଧ୍ୟପ୍ରଦେଶର ଗେର୍ ବାହାର କରିବାର ପରମ୍ପରା ରହିଛି, ଯେଉଁଠାରେ ଲୋକମାନେ ରଙ୍ଗ ଲଗାଇ ହୋଲି ପାଳନ କରନ୍ତି। ଉତ୍ତରାଖଣ୍ଡରେ ଲୋକମାନେ ପାରମ୍ପରିକ ପୋଷାକରେ ମନ୍ଦିର ଓ ସାର୍ବଜନୀନ ସ୍ଥାନକୁ ଯାଇ ଲୋକଗୀତ ପରିବେଷଣ କରିଥାନ୍ତି, ଏହାକୁ ବୈଥାକୀ କୁହାଯାଏ। ସେହିପରି ପଞ୍ଜାବରେ ନିହଙ୍ଗମାନେ ଆନନ୍ଦପୁର ସାହିବରେ ବିଭିନ୍ନ କାରୁକାର୍ଯ୍ୟ ପ୍ରଦର୍ଶନ ପୂର୍ବକ ହୋଲା ମୋହଲା ପର୍ବ ପାଳନ କରିଥାନ୍ତି। ତାମିଲନାଡୁରେ ଭଗବାନ ବିଷ୍ଣୁଙ୍କ ମନ୍ଦିରରେ ତୀର୍ଥୱାରୀ ଆୟୋଜନ କରାଯାଇଥାଏ। ମଣିପୁରରେ ଢୋଲବାଦ୍ୟରେ କୃଷ୍ଣ ଦର୍ଶନ କରାଯାଉଥିବା ପରମ୍ପରା ରହିଛି। ରାଜସ୍ଥାନରେ ହୋଲି ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି। ଗତ ସନ୍ଧ୍ୟାରେ ରାଜସ୍ଥାନର ସହର ଓ ଗାଁର ବିଭିନ୍ନ ସ୍ଥାନରେ ଏହି ଉପଲକ୍ଷେ ହୋଲିକା ଦହନ ଅନୁଷ୍ଠିତ ହୋଇଥିଲା। ପରମ୍ପରା ଅନୁଯାୟୀ ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଜୟପୁରର ଗୋବିନ୍ଦ ଦେବଜୀ ମନ୍ଦିର ଏବଂ ନାଥଦ୍ୱାରର ଶ୍ରୀନାଥଜୀ ମନ୍ଦିରରେ ଫୁଲ ଓ ଅବିରରେ ହୋଲି ଖେଳିବାକୁ ଭକ୍ତମାନେ ପହଞ୍ଚିଥିଲେ। ଆଜମେର ନିକଟରେ ପୁଷ୍କରଠାରେ ଏଥିଲାଗି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସେଠାରେ ହଜାର ହଜାର ସଂଖ୍ୟାରେ ଦେଶୀୟ ବିଦେଶୀ ପର୍ଯ୍ୟଟକମାନେ ହୋଲି ପାଳନ କରୁଛନ୍ତି। ଆଜି ଧୁଲନ୍ଦୀ ଅବସରରେ ସାରା ରାଜ୍ୟରେ ହୋଲି ପାଳିତ ହେଉଛି, ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପଶ୍ଚିମବଙ୍ଗରେ ଶାନ୍ତି ଓ ଶୃଙ୍ଖଳାର ସହ ହୋଲି ପର୍ବ ପାଳନ ପାଇଁ ସରକାରଙ୍କ ପକ୍ଷରୁ ଆହ୍ୱାନ ଦିଆଯାଇଛି। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସବୁ ସମ୍ପ୍ରଦାୟର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ଭାଇଚାରା ଓ ଏକତାର ସହ ରଙ୍ଗର ପର୍ବ ହୋଲି ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନୁରୋଧ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ରଙ୍ଗର ପର୍ବ ହୋଲି ସମସ୍ତଙ୍କ ପାଇଁ ଖୁସି ଓ ଉତ୍ସାହ ଆଣିଥାଏ। ରଙ୍ଗର ପର୍ବ ହୋଲି ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଆଣିଦେଉ ବୋଲି ରାଷ୍ଟ୍ରପତି କାମନା କରିଛନ୍ତି। ସମାଜର ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଏହି ପର୍ବ ଏକତାର ପ୍ରତୀକ ଭାବେ ପାଳନ କରାଯାଇଥାଏ। ଅସତ୍ୟ ଉପରେ ସତ୍ୟର ଜୟ ଏବଂ ସମାଜରେ ଭଲପାଇବାର ବାର୍ତ୍ତାକୁ ଏହି ପର୍ବ ପ୍ରଚାର କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ୍ ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ହୋଲି ମନ୍ଦ ଉପରେ ଭଲର ବିଜୟ ଏବଂ ବସନ୍ତର ଆଗମନକୁ ସୂଚିତ କରେ। ଏହା ନୂତନ ଆରମ୍ଭ ଏବଂ ନୂତନ ଦୃଷ୍ଟିକୋଣର ପ୍ରତୀକ ଅଟେ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବିତ୍ର ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଲେଖିଛନ୍ତି ଏହି ଉତ୍ସବ ସମସ୍ତଙ୍କ ଜୀବନରେ ଶକ୍ତି ଓ ଉତ୍ସାହ ଭରିଦେବା ସହିତ ସମସ୍ତଙ୍କ ପାଇଁ ଖୁସି ଓ ଆନନ୍ଦ ଆଣିଦେଉ। ଦେଶବାସୀଙ୍କ ମଧ୍ୟରେ ଏକତାର ରଙ୍ଗ ଆହୁରି ନିବିଡ଼ ହେଉ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଶ୍ୱ ଦୃଶ୍ୟଶ୍ରାବ୍ୟ ଓ ମନୋରଞ୍ଜନ ସମ୍ମିଳନୀ 2025 ପାଇଁ $1 ବିଲିୟନ୍ ପାଣ୍ଠି ଘୋଷଣା କରିଛନ୍ତି। ଆସନ୍ତା ମେ ମାସ 1-4 ପର୍ଯ୍ୟନ୍ତ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ନିର୍ମାତାମାନଙ୍କୁ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ବିଷୟବସ୍ତୁ ସୃଷ୍ଟି କରିବା ଲାଗି ମଞ୍ଚ ପ୍ରଦାନ କରିବ ବୋଲି ସେ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ଏ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ଅଧିବେଶନରେ ଯୋଗଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ମୁମ୍ବାଇର ଗୋରେଗାଓଁସ୍ଥିତ ଫିଲ୍ମ ସିଟି ନିକଟରେ ପ୍ରଥମ ଭାରତୀୟ କ୍ରିଏଟିଭ୍ ଟେକ୍ନୋଲୋଜି ପ୍ରତିଷ୍ଠାନ ପ୍ରତିଷ୍ଠା କରାଯିବ। ଏହି ଅବସରରେ ସେ କହିଛନ୍ତି ବିଶ୍ୱ ଦ୍ରୁତଗତିରେ ପରିବର୍ତ୍ତନ ହେଉଛି ଏବଂ ସେଥିରେ ଭାରତ ତା'ର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିଛି। ସେ କହିଛନ୍ତି ଦେଶରେ 100 କୋଟିରୁ ଅଧିକ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ମୋବାଇଲ୍ ଫୋନ୍ ଉପଲବ୍ଧ ରହିଛି ଏବଂ ସେମାନେ ଡିଜିଟାଇଲାଇଜେସନ୍କୁ ଆପଣାଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବିଶ୍ୱରେ ଅର୍ଥନୈତିକ ଏବଂ ରାଜନୈତିକ ପୁନଃ ସନ୍ତୁଳନ ଦେଖିବାକୁ ମିଳୁଛି ଏବଂ ଏହା ପ୍ରଯୁକ୍ତି ଓ ସାଂସ୍କୃତିକ ଦିଗକୁ ଅଗ୍ରସର ହେଉଛି। ଭାରତ କିଭଳି ପରମ୍ପରାକୁ ଜ୍ଞାନକୌଶଳ ସହିତ ମିଶ୍ରଣ କରି ବିଶ୍ୱସ୍ତରୀୟ କାହାଣୀକୁ ଆକାର ଦେଉଛି ସେ ସମ୍ପର୍କରେ ଡକ୍ଟର ଜୟଶଙ୍କର ଆଲୋଚନା କରିଥିଲେ। ଗତ ସନ୍ଧ୍ୟାରେ ଆୟୋଜିତ ବିଶ୍ୱ ଦୃଶ୍ୟଶ୍ରାବ୍ୟ ମନୋରଞ୍ଜନ ସମ୍ମିଳନୀ ଉପରେ ଏକ ଅଧିବେଶନକୁ ସମ୍ବୋଧିତ କରି ସେ କହିଥିଲେ, ପ୍ରକୃତ ଜଗତୀକରଣ ଗୋଟିଏ କାହାଣୀ କିମ୍ବା ଗୋଟିଏ ବାସ୍ତବ ବିଷୟବସ୍ତୁ ଆଧାରିତ ନୁହେଁ, ବରଂ ସାରା ବିଶ୍ୱର ଲୋକମାନଙ୍କର ବିବିଧତାର ପ୍ରତିଫଳନ। ସେ କହିଥିଲେ, କାହାଣୀ ଏବଂ ମନୋରଞ୍ଜନ ସବୁ ସମୟରେ ସମାଜର ଆତ୍ମଚିତ୍ରଣ କରିଥାଏ ଏବଂ ଏହା ଭବିଷ୍ୟତ ପିଢ଼ିକୁ ପ୍ରଭାବିତ କରିଥାଏ। ସମ୍ମିଳନୀରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ କହିଥିଲେ, ବିକାଶ ଆଡ଼କୁ ଅଗ୍ରସର ହେଉଥିବା ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ଏକ ସମନ୍ୱିତ ଆଭିମୁଖ୍ୟ ପାଇଁ ୱେବ୍ସ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଯୋଗାଇ ଦେଉଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ମହାକାଶରେ ଦୁଇଟି ଉପଗ୍ରହକୁ ଅଲଗା କରିବା ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଛି। ସ୍ପାଡେକ୍ସ ଅଭିଯାନ ଅଧୀନରେ ଏହି ପରୀକ୍ଷଣ କରାଯାଇଥିଲା, ଫଳରେ ଭାରତୀୟ ମହାକାଶ ଅନୁସନ୍ଧାନ ଓ ଗବେଷଣା କ୍ଷେତ୍ରରେ ଇସ୍ରୋକୁ ସଫଳତା ମିଳିଛି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ସଫଳତା ପାଇଁ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି, ଏହି ସଫଳତା ପରେ ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର ଚନ୍ଦ୍ରଯାନ 4 ଏବଂ ଗଗନଯାନ ଅଭିଯାନକୁ ଇସ୍ରୋ ଦକ୍ଷତାର ସହ ପରିଚାଳନା କରିପାରିବ। ଆଗାମୀ ଦିନରେ ମହାକାଶର ଗୂଢ଼ ରହସ୍ୟ ଅନୁସନ୍ଧାନ କରିବା କ୍ଷେତ୍ରରେ ମଧ୍ୟ ଏହି ସଫଳତା ସହାୟକ ହେବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଗତ ଜାନୁଆରୀ 16 ମହାକାଶରେ SDX-1 ଏବଂ SDX-2 ନାମକ ଦୁଇଟି ଉପଗ୍ରହକୁ ସେମାନଙ୍କ ଗତିକୁ ହ୍ରାସ କରାଯାଇ ମହାକାଶର ନିମ୍ନ କକ୍ଷରେ ସଂଲଗ୍ନ କରାଯାଇଥିଲା। ଆମେରିକା, ରୁଷ ଏବଂ ଚୀନ ପରେ ବିଶ୍ୱର ଚତୁର୍ଥ ଦେଶ ଭାବେ ଭାରତକୁ ଏହି ସଫଳତା ମିଳିଛି। ଏହାଦ୍ୱାରା ମହାକାଶରେ ଦୁଇଟି ମହାକାଶଯାନ ମଧ୍ୟରେ ଶକ୍ତି ସ୍ଥାନାନ୍ତରଣ ସମ୍ଭବ ହୋଇପାରିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ସନ୍ଧ୍ୟାରେ ଆସାମ ଗସ୍ତ କରିବେ। ସେଠାରେ ସେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି। ଜୋରହାଟ ବିମାନ ବନ୍ଦରରେ ପହଞ୍ଚିବା ପରେ ଶ୍ରୀ ଶାହା ଗୁଲାଘାଟ ଅଭିମୁଖେ ଯାତ୍ରା କରିବେ ଏବଂ ଦେରଗାଓଁର ଲଚିତ ବାରଫୁକାନ ପୁଲିସ୍ ଏକାଡେମୀରେ ରାତ୍ରିଯାପନ କରିବେ। ଆସନ୍ତାକାଲି ସକାଳେ ଶ୍ରୀ ଶାହା ମିଜୋରାମ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଅତ୍ୟାଧୁନିକ ପୁଲିସ୍ ଏକାଡେମୀର ଉଦ୍ଘାଟନ କରିବେ। ଅପରାହ୍ନରେ ସେ ଆଇଜଲ୍ରେ ଆସାମ ରାଇଫଲ ପ୍ରତିଷ୍ଠାନଗୁଡ଼ିକୁ ଜୋଖା ୱାସଙ୍କୁ ସ୍ଥାନାନ୍ତର ନିମନ୍ତେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ସେ ଗୌହାଟୀରେ ରାତ୍ରିଯାପନ କରିବେ। ରବିବାର ଦିନ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା କୋକ୍ରାଝର ଜିଲ୍ଲାର ଡୋଟମାଠାରେ ବୋଡୋ ଛାତ୍ର ସଂସଦର 57ତମ ବାର୍ଷିକ ସମ୍ମିଳନୀକୁ ସମ୍ବୋଧନ କରିବେ। ସେହିଦିନ ନୂଆଦିଲ୍ଲୀ ଫେରିବା ପୂର୍ବରୁ ଶ୍ରୀ ଶାହା ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସମୀକ୍ଷା କରିବେ। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗତକାଲି 17 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି, ବିଜାପୁରରେ ସମ୍ପୃକ୍ତ ମାଓବାଦୀମାନେ ସିଆର୍ପିଏଫ୍ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ବିଜାପୁରର ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ଜିତେନ୍ଦ୍ର କୁମାର ଯାଦବ କହିଛନ୍ତି, ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ବରିଷ୍ଠ କ୍ୟାଡରଙ୍କ ଦ୍ୱାରା ଶୋଷଣର ଶିକାର ହୋଇଥିବା ଦର୍ଶାଇଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ନିଷିଦ୍ଧ ମାଓ ସଂଗଠନ ଗଙ୍ଗଲୁର ଏରିଆ କମିଟିରେ କାର୍ଯ୍ୟ କରୁଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ 6 ଉପରେ 1,00,000 ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ କୁହାଯାଇଛି, ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ 15 ଦେଶର ସବୁଆଡ଼େ ହୋଲି ପର୍ବ ପାଳନ ହେଉଥିବା ସତ୍ତ୍ୱେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେବ। ବୋର୍ଡ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଆସନ୍ତାକାଲି ହିନ୍ଦୀ କୋର୍ ଏବଂ ଇଲେକ୍ଟିଭ୍ ବିଷୟ ପରୀକ୍ଷା କରାଯିବ। ଯଦି କୌଣସି ଛାତ୍ରଛାତ୍ରୀ ଆସନ୍ତାକାଲି ପରୀକ୍ଷା ଦେଇ ନ ପାରିବେ, ତେବେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜନ ହେବାକୁ ଥିବା ସ୍ୱତନ୍ତ୍ର ପରୀକ୍ଷା ଦେଇପାରିବେ। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ରେ ଗତକାଲି ମୁମ୍ବାଇର ବ୍ରାଭୋନ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏଲିମିନେଟର ପର୍ଯ୍ୟାୟରେ ମୁମ୍ବାଇ ଇଣ୍ଡିଆନ୍ସ 47 ଗୁଜରାଟ ଜାଏଣ୍ଟସ୍କୁ ପରାସ୍ତ କରିଛି। ଆସନ୍ତାକାଲି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଦେଶବ୍ୟାପୀ ଆରମ୍ଭ ହୋଇଛି ରଙ୍ଗର ପର୍ବ ହୋଲି। ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବିଶ୍ୱ ଦୃଶ୍ୟଶ୍ରାବ୍ୟ ମନୋରଞ୍ଜନ ସମ୍ମିଳନୀ ପାଇଁ $1 ବିଲିୟନ ପାଣ୍ଠି ଘୋଷଣା କଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ। ଇସ୍ରୋ ରଚିଲା ଆଉ ଏକ ମାଇଲଖୁଣ୍ଟ, ସଫଳତାର ସହ ମହାକାଶରେ ଅଲଗା ହେଲା ଦୁଇଟି ଉପଗ୍ରହ। ଛତିଶଗଡ଼ ବିଜାପୁରରେ 17 ମାଓବାଦୀଙ୍କ ଆତ୍ମସମର୍ପଣ। ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଆସନ୍ତାକାଲି ଫାଇନାଲରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।